श्लोकते नमस्तुभ्यं देवभूताय महीयसे सर्वभूतानिवासाय वासुदेवाय साकिन। तेणु ये पंदर अध्याय अष्टम स्कंद पंदर अध्याय भगवान वामनदेवंकर विषय वर्णना कर वामनदेव ये हूँ षष्ठ मन्वंतर रे सप्तम मन्वंतर रे भगवान जो आसते भविष्य मन्वंतर ये मन्वंतर हूँ भविष्य बर्तमान से मन्वंतर चल विवसान सूर्यदेवता विवसान के पुत्र भविष्य मन से मन्वंतर रे भगवान यही लीलाटी करते विवसान हो सूर्यदेव भविष्य हूँ पुत्र ସେ ହେଉଛନ୍ତି ସପ୍ତମ ମନ ବର୍ତ୍ତମାନ ଯେଉଁମାନଙ୍କର ସମୟ ଚାଲିଛି ଅଠେଇଶତମ ଦ୍ୱାପର ସାରିକି ବର୍ତ୍ତମାନ କଳି ଚାଲିଛି କଳିରେ ପାଞ୍ଚ ହଜାର ବର୍ଷ ଯାଇଛି ଆହୁରି 4,37,000 ବର୍ଷ ଅଛି। ତେଣୁ ଏଇ ଯେଉଁ ଲୀଳାଟିକୁ ଯେତେବେଳେ ପରୀକ୍ଷିତ ମହାରାଜ ଜାଣିବା ପାଇଁ ଚାହିଁଲେ ସେ ପ୍ରଶ୍ନ ପଚାରିଲେ ଯେ ଭଗବାନ ତ ବଳେଇ ପଦତ୍ରୟ ଭୂମି କସ୍ମାତ୍ ହରି ଅଜାଚତ ଭୂତେଶ୍ୱର କୃପଣବତ୍ ଲବ୍ଧା ଅର୍ଥ ବିବନ୍ଧତମ ବଳି ଭଗବାନଙ୍କର ଯେତେବେଳେ ମାଗିଲେ ତେଣୁ ବଳି ତାଙ୍କୁ ତିନି ପାଦ ଭୂମି ଦେବା ପାଇଁ କସ୍ମାତ୍ ହରି ଅଜାଚତ କ'ଣ ପାଇଁ ହରି ଭଗବାନ କାହିଁ ଯାଚନା କଲେ ଭଗବାନଙ୍କୁ ତ ସବୁକିଛି ଭୂତ ଜଗତ ସବୁକିଛି ଭଗବାନଙ୍କର ପୁଣି ସିଏ କାହିଁ ତାଙ୍କ ପାଖରେ ଯାଇକି ପ୍ରାର୍ଥନା କଲେ ମୋତେ ଦିଅ ବୋଲି ତିନି ପାଦ ଭୂମି ପୁଣି ଭୂତେଶ୍ୱର କୃପଣବତ୍ ଲବ୍ଧା ଅର୍ଥୋପି ପବନ୍ଧତମ ଯଦିଓ ସିଏ ସମସ୍ତ ଜୀବମାନଙ୍କର ବା ସମସ୍ତ ଲୋକର ଈଶ୍ୱର କିନ୍ତୁ ସିଏ କୃପଣ ଭଳି ତାଙ୍କୁ ମାଗିଲେ ପୁଣି ମାଗିକିରି ତାଙ୍କୁ ପୁଣି ବନ୍ଧନ କଲେ ତେଣୁ ଏଇଟା ମୋର ଜାଣିବା ପାଇଁ କୌତୁହଳ ହେଉଛି ଏଇଟା ଗୋଟେ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ସେ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ବା ବାମନଦେବଙ୍କର ଚରିତ ଅଷ୍ଟମ ସ୍କନ୍ଧ 15-23 ଅଧ୍ୟାୟ ଏଇ 9 ଅଧ୍ୟାୟରେ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ତେଣୁ ଯେତେବେଳେ ଶୁକ୍ରାଚାର୍ଯ୍ୟ ଯେତେବେଳେ ଦେବ ଦୈବ ଅସୁର ସଂଗ୍ରାମରେ ଅସୁରମାନେ ପରାଜୟ ହୋଇକରି ବଳି ମଧ୍ୟ ପ୍ରାଣତ୍ୟାଗ କରିଦେଇଥିଲେ ମୃତ୍ୟୁବରଣ କରିଥିଲେ ଇନ୍ଦ୍ରଙ୍କର ସହିତ ଯୁଦ୍ଧରେ ତେଣୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ପୁଣି ଜୀବନଦାନ କଲେ ତାଙ୍କ ପାଖରେ ଅଛି ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ତେଣୁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଦେଇକି ତାଙ୍କୁ ଜୀବନଦାନ କଲେ ବହୁତ ଅସୁରମାନଙ୍କୁ ଜୀବନଦାନ କରିଥିଲେ ଏବଂ ତା ଦେହରେ ଆଙ୍କୁ ମଧ୍ୟ ବଳିଙ୍କୁ ସେ ବହୁତ ସ୍ନେହର ସହିତ ତାଙ୍କୁ ସବୁ ଯତ୍ନ ନେଇକରି ତାଙ୍କୁ ପୁଣି ଜୀବନଦାନ କଲେ ତେଣୁ ବଳି ଶୁକ୍ରାଚାର୍ଯ୍ୟଙ୍କର ଏତେ ସେବା କଲେ ଗୁରୁଙ୍କର ସେବା ଏତେ କଲେ ଯେ ଶୁକ୍ରାଚାର୍ଯ୍ୟ ବହୁତ ପ୍ରୀତ ହୋଇକରି ତାଙ୍କୁ ତାଙ୍କ ପାଇଁ ଗୋଟେ ଯଜ୍ଞ କଲେ ଅଭିଜିତ ଯଜ୍ଞ କଲେ ଯେଉଁ ଯଜ୍ଞରେ ସବୁକିଛି ଯେଉଁ ରଥ ଅସ୍ତ୍ର ଶସ୍ତ୍ର ଏସବୁ ସେ ପ୍ରାପ୍ତ ହେଲେ ତେଣୁ ସେ ସବୁ ରଥ ପ୍ରାପ୍ତ ହୋଇକରି ତାଙ୍କୁ କହିଲେ ଯେ ତୁମେ ଯାଇକରି ସୁର ସେ ସ୍ୱର୍ଗଲୋକକୁ ଆକ୍ରମଣ କର। ପ୍ରହ୍ଲାଦ ମହାରାଜ ମଧ୍ୟ ଆସି ବଳିଙ୍କୁ ବଳି ହେଉଛନ୍ତି ତାଙ୍କର ନାତି ତେଣୁ ପ୍ରହ୍ଲାଦ ମହାରାଜ ତାଙ୍କୁ ଗୋଟେ ପୁଷ୍ପମାଳ ପ୍ରଦାନ କଲେ ଏବଂ ଶୁକ୍ରାଚାର୍ଯ୍ୟ ତାଙ୍କୁ ଗୋଟେ ଦେଲେ ଶଙ୍ଖ ଗୋଟେ ପ୍ରଦାନ କରିଥିଲେ ତେଣୁ ଏଇଭଳି ଭାବରେ ସେ ସବୁ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇକରି ତେଣୁ ସ୍ୱର୍ଗ ଉପରେ ଆକ୍ରମଣ କଲେ। ସ୍ୱର୍ଗ ଉପରେ ଆକ୍ରମଣ କରିବା ପାଇଁ ଯେତେବେଳେ ଯାଇ ପହଞ୍ଚନ୍ତି ଇନ୍ଦ୍ର ଯେତେବେଳେ ଦେଖିଦେଲେ ବଳିଙ୍କର ତାଙ୍କ ଶଙ୍ଖ ଯେଉଁ ବଜେଇଦେଲେ ଶଙ୍ଖ ବଜେଇଲା ବେଳେ ତାଙ୍କର ଉତ୍କମ୍ପ ହୋଇଗଲା ଇନ୍ଦ୍ରଙ୍କର ଏବଂ ସେ ଦେଖିଲେ ଯେ ଅସୁରମାନଙ୍କର ଯେଉଁ ଏତେ ତେଜ ରହିଛି ତେଣୁ ସେ ତାଙ୍କ ପାଇଁ ସହିତ ଯୁଦ୍ଧ କରିବା ପାଇଁ ସାହସ କଲେ। ସେ ତାଙ୍କର ଗୁରୁ ବୃହସ୍ପତିଙ୍କୁ ଯାଇକରି କହିଲେ ଯେ ବଳିର ଏତେ କେମିତି ତେଜ ଆସିଲା ଅସୁରମାନଙ୍କର ଏତେ କେମିତି ତେଜ ଆସିଲା ତେଣୁ ବୃହସ୍ପତି ଇନ୍ଦ୍ରଙ୍କୁ ଇନ୍ଦ୍ର ବୃହସ୍ପତିଙ୍କୁ ବହୁତ ପ୍ରକାର ଅବମାନନା ମଧ୍ୟ କରିଛନ୍ତି ବହୁତ ସମୟରେ ଅବମାନନା କରିଛନ୍ତି ତେଣୁ ସେ କହିଲେ ଏଇ ଯେଉଁ ସେ ତେଜ ପ୍ରାପ୍ତ ହୋଇଛନ୍ତି ତାଙ୍କ ଗୁରୁଙ୍କୁ ସେବା କରିକିରି ସେ ତେଜ ପ୍ରାପ୍ତ ହୋଇଛନ୍ତି ତୁମେ ଯଦି ସେଇଭଳି ଭାବରେ ମୋର ସେବା କରିଥାନ୍ତ ମାନେ ମନେ ମନେ ଭାବିଲେ ସେଇଟା ତାହେଲେ ତୁମେ ମଧ୍ୟ ଏଇ ତେଜ ପ୍ରାପ୍ତ ହୋଇଥାନ୍ତ ତୁମେ କରିପାରୁନ ତେଣୁ ଇନ୍ଦ୍ର କହିଲେ ତାର କ'ଣ କରିବା ନା କୌଣସି ଉପାୟରେ ତୁମେ ତାକୁ ପରାଜୟ କରିପାରିବନି ତୁମେ ସ୍ୱର୍ଗ ରାଜ୍ୟ ଛାଡ଼ିକି ପଳେଇ ଯା ଲୁଚିକିରି ପଳେଇ ଯା ଛଦ୍ମବେଶରେ ପଳେଇ ଯା ତେଣୁ ସେ ଛଦ୍ମବେଶରେ ପଳେଇ ଗଲେ
ମୁଁ ବଳି କିଷମ ଅପେକ୍ଷା କଲାପରେ ଦେଖିଲେ ଯେତେବେଳେ କେହି କିଛି ବାହାରି ନାହାନ୍ତି, ତେଣୁ ସେ ସ୍ୱର୍ଗରାଜ୍ୟ ଭିତରକୁ ପଶିଲେ, ଗେଟ୍ ଖୋଲିକି ପଶିଲେ, ଦେଖିଲା ବେଳକୁ କେହି ନାହାନ୍ତି, ଦେବତାମାନେ କେହି ନାହାନ୍ତି, ବିରୋଧ କେହି କରୁନାହାନ୍ତି। ତେଣୁ ଆମର ତାଙ୍କର ଇଏ ମାନେ ସବୁ ଅଛନ୍ତି, ଅପ୍ସରା ଦେବକନ୍ୟା ସବୁ ଦେବୀମାନେ ସବୁ ଅଛନ୍ତି ସେଠି, ଏମାନେ ସବୁ ପଳେଇ ଯାଆନ୍ତି, ଦେବତାମାନେ ସବୁ ପଳେଇ ଯାଆନ୍ତି। ତେଣୁ ଅସୁରମାନେ ତାକୁ ଆକ୍ରମଣ କରିକିରି ଅମରାବତୀ ପୁରୀକି ଅତ୍ୟାହାର କଲେ ଏବଂ ସେଠି ସେ ରାଜତ୍ୱ କଲେ ଶୁକ୍ରାଚାର୍ଯ୍ୟ। ତେଣୁ ଯେତେବେଳେ ଶୁକ୍ରାଚାର୍ଯ୍ୟ କହୁଛି ବଳି, ତେଣୁ ସ୍ୱର୍ଗର ଦେବତା ଯିଏ ଥିଲେ ପୁରନ୍ଦର ଏବଂ ଅନ୍ୟାନ୍ୟ ଆଦିତ୍ୟମାନେ ସବୁ ଥିଲେ, ତାଙ୍କର ମା' ଅଦିତି ସିଏ ବହୁତ ମନ ଦୁଃଖ କରିକିରି ରହିଛନ୍ତି, ଏବଂ ସେହି ସମୟରେ ଶୁକ୍ରାଚାର୍ଯ୍ୟ ଆମର କ'ଣ ତାଙ୍କ ନା କଶ୍ୟପ, ସେ ଯାଇଥିଲେ ଭଗବାନଙ୍କର ଆରାଧନା କରିବା ପାଇଁ ତାଙ୍କ ଆଶ୍ରମରେ କରୁଥିଲେ। ବହୁତ ଦିନ ପରେ ଯେତେବେଳେ ଆସି ଦେଖିଲେ ଯେ ତାଙ୍କର ତ 27 ପତ୍ନୀ ଅଛନ୍ତି, ତେଣୁ ଇଏ ଜଣେ ପତ୍ନୀ ଅଦିତି, ଅଦିତିଙ୍କ ପାଖକୁ ଆସି ପହଞ୍ଚିଲେ ଯେତେବେଳେ ଅଦିତି ମନ ଦୁଃଖରେ ରହିଛନ୍ତି, ଆଉ ବହୁତ ମନ କଷ୍ଟରେ ରହିଛନ୍ତି, ଘରେ କୌଣସି ଇଏ ନାହିଁ, ଉତ୍ସାହ କିଛି ନାହିଁ, ସ୍ୱାସ୍ଥ୍ୟତା କିଛି ନାହିଁ, ବହୁତ ତେଣୁ ସେସବୁ ପଚାରିଲେ କ'ଣ କାରଣ କ'ଣ ନା ଏମିତି ଆମର ସବୁ ବର୍ତ୍ତମାନ ମୋ ପୁଅମାନେ ସବୁ ପଳେଇ ଯାଇଛନ୍ତି, ଦେବତାମାନେ ସବୁ ଛଦ୍ମବେଶରେ ଅଛନ୍ତି, ବହୁତ କଷ୍ଟ ଭୋଗ କରୁଛନ୍ତି, ଆଉ ମୋତେ ଏମିତି ଇଏ ବ୍ୟବସ୍ଥା କର ଯେମିତି ବଳି ଏଥିରୁ ମୃତ୍ୟୁବରଣ କରିବେ, ଫଳିକି ହତ୍ୟା କଲେ ସେ ଖୁସି ହେବେ, ଯାଇକିରି ଇନ୍ଦ୍ର ମୋ ପୁଅ ପୁଣି ରାଜା ହେବ। ଇଏ ବି ପୁଅ, ଭଉଣୀର ପୁଅ ପୁତୁର, କିନ୍ତୁ ତଥାପି ସେ ଯେତେବେଳେ ଏଇଭଳିଆ ପ୍ରାର୍ଥନା କଲେ, କଶ୍ୟପ ମୁନି କହିଲେ ଠିକ ଅଛି ତୁମେ ଏଇ ଭଗବାନଙ୍କର ଆରାଧନାଙ୍କର ପୟବ୍ରତ, ପୟବ୍ରତର ଉପଦେଷ୍ଟ, ତେଣୁ ଏଇ ଶ୍ଳୋକରେ ସେ କହୁଛନ୍ତି 26 ନମସ୍ତୁଭ୍ୟଂ, କେମିତି ପ୍ରବ୍ରତ କେମିତି କରିବ, ଭଗବାନଙ୍କ ଉପାସନା କେମିତି କରିବ ପୟବ୍ରତ, ନା ଏଇଭଳି ଭାବେ ନମସ୍ତୁଭ୍ୟଂ ଭଗବତେ, ଭଗବାନଙ୍କୁ ନମସ୍କାର କରିବ, ପୁରୁଷାୟ ସେ ହେଉଛନ୍ତି ପୁରୁଷ ବା ସେ ହେଉଛନ୍ତି ଉପଭୋଗକାରୀ, ଏବଂ ସେ ହେଉଛନ୍ତି ମହାମହିଷେ, ଏବଂ ସେ ହେଉଛନ୍ତି ସର୍ବଭୂତ ନିବାସାୟ, ସମସ୍ତ ଜୀବମାନଙ୍କର ଏବଂ ସମସ୍ତ ଭୂତରେ ସେ ନିବାସ କରୁଛନ୍ତି ବା ରହୁଛନ୍ତି, ତେଣୁ ସେ ହେଉଛନ୍ତି ବାସୁଦେବାୟ ସାକ୍ଷୀ ନେଇ ବାସୁଦେବ, ବାସୁଦେବ ହେଉଛି ଶୁଦ୍ଧ ସତ୍ୟ ସ୍ତରର, ଏ ଭୂତ ଜଗତରେ ଯେଉଁ 3 ଗୁଣ ଅଛି ସତ୍ୟ ରଜସ୍ତମ, ତାର ଉର୍ଦ୍ଧ୍ୱରେ ଯେଉଁ ଶୁଦ୍ଧ ସତ୍ୟ ସ୍ତର, ସେହି ସ୍ତର ହେଉଛି ବାସୁଦେବ ସ୍ତର, ତେଣୁ ସିଏ ସାକ୍ଷୀ ରୂପରେ ଅବସ୍ଥାନ କରୁଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ଏଥିରେ କିଛି ଲେଖିନି, ପ୍ରଥମେ ତ କ'ଣ କ'ଣ ଦେଇଛନ୍ତି କିଛି ଲେଖିନି, ତାପରେ ଶୁକ୍ର ମନ୍ତ୍ରତଃସ୍ତତ୍ରତଃଶ୍ଚିଦ୍ରଂ ଭେଷକାଳାବସ୍ତୁତଃ ସର୍ବଂ କରୋତି ନିଶ୍ଚିଦ୍ରଂ ମମ ସଂକେତନଂ ତବା। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଯେତେବେଳେ ଆରାଧନା କଲେ ଅତିଥି ପୟବ୍ରତ ଉପାସନା କଲେ, ପୟବ୍ରତରେ ଭଗବାନ ସନ୍ତୁଷ୍ଟ ହୋଇକିରି ଆବିର୍ଭାବ ହେଲେ, ଆବିର୍ଭାବ ହୋଇକିରି ତାଙ୍କ ସେତେବେଳେ ଆବିର୍ଭାବ ହେଲେ ସମସ୍ତ ଦେବତାମାନେ ବ୍ରହ୍ମା ଶିବ ଆଦି ମୁନି ଋଷି ସମସ୍ତେ ସେଠି ଉପସ୍ଥିତ, ତାଙ୍କୁ ସବୁ ପ୍ରାର୍ଥନା କଲେ, ଅଦିତି ମଧ୍ୟ ପ୍ରାର୍ଥନା କଲେ, ତାପରେ ଭଗବାନ କହିଲେ ଅଦିତିଙ୍କୁ ଯେ ତୁମେ କ'ଣ ଚାହୁଁଛ, ଅଦିତି କହିଲେ ଏମିତି ମୋର ପୁଅ ବର୍ତ୍ତମାନ ଏମିତି ରହିଛି, ଆଉ ବଳି ସର୍ବ ଆକ୍ରମଣ କରିକି ରଖିଛି, ଅତ୍ୟାହାର କରି ରଖିଛି, ତେଣୁ ମୋର ପୁଅମାନେ କେମିତି ସେଇଟା ପ୍ରାର୍ଥନା କହିବା ଦରକାର, ପଡ଼େ ଭଗବାନ ଜାଣନ୍ତି ସବୁକିଛି, ସାକ୍ଷୀ ହିସାବରେ ରହିଛନ୍ତି, ସବୁ ଜାଣିଛନ୍ତି, ତେଣୁ ସେ କହିଲେ ଯେ ବର୍ତ୍ତମାନ ସେମାନେ ବହୁତ ତେଜିଆ ନେଇକି ରହିଛନ୍ତି, ତାଙ୍କ ବିରୁଦ୍ଧରେ କୌଣସି ଶକ୍ତି ପ୍ରୟୋଗ କରିହେବନି, କିନ୍ତୁ ତଥାପି ମୁଁ ତୁମର ମୋର ଦର୍ଶନ ଯେତେବେଳେ କରିଛ, ସେ ମୋର ଦର୍ଶନ ହେଉଛି ଅମୋଘ ଦର୍ଶନ, କେବେ ହେଲେ ବିଫଳ ହେବନି, ତେଣୁ ତୁମର କାର୍ଯ୍ୟ ସିଦ୍ଧି ପାଇଁ ମୁଁ ଯେମିତି ହେଲେ ବ୍ୟବସ୍ଥା କରିବି, ଚିନ୍ତା କରିକି ଭଗବାନ ସାଙ୍ଗେ ସାଙ୍ଗେ, ତାପରେ କିଛି ଦିନ ପରେ ଭଗବାନ ପୁଣି
ପୁତ୍ର ରୂପେ ତାଙ୍କର ଆବିର୍ଭାବ ହେଲେ, ପୁତ୍ର ରୂପରେ ତାଙ୍କର ଆବିର୍ଭାବ ଯେତେବେଳେ ହେଲେ ସମସ୍ତ ମାନି ଋଷି ଦେବତାମାନେ ସବୁ ପୁଣି ତାଙ୍କୁ ପ୍ରାର୍ଥନା କଲେ। ପ୍ରାର୍ଥନା କଲା ପରେ ସିଏ ବଟୁ ରୂପରେ ଧାରଣ କଲେ, ଗୋଟେ ଛୋଟ ବ୍ରହ୍ମଚାରୀ ରୂପରେ। ଭଗବାନ ଆବିର୍ଭାବ ମାନେ ସେମାନେ ବିଷ୍ଣୁ ରୂପରେ ଆବିର୍ଭାବ ହେଇଗଲେ, ପୁଣି ନିଜକୁ ବ୍ରହ୍ମଚାରୀ ବଟୁ ବାମନ ରୂପରେ ନିଜକୁ ପରିଣତ କରିଦେଲେ। ତେଣୁ ପରିଣତ କରିଦେଲା ପରେ ତାପରେ ସବୁ ମୁନି ଋଷି ଦେବତାମାନେ ସବୁ କିଏ କ'ଣ ସବୁ ତାଙ୍କୁ ପ୍ରଦାନ କଲେ, କିଏ ତାଙ୍କୁ ମେଖଳା ପ୍ରଦାନ କଲେ, କିଏ ତାଙ୍କୁ ଯଜ୍ଞ ପବିତ୍ର ପ୍ରଦାନ କଲେ, କିଏ କମଣ୍ଡଳ ପ୍ରଦାନ କଲେ, କିଏ ଛତ୍ର ପ୍ରଦାନ କଲେ, କିଏ ପାଦୁକା ପ୍ରଦାନ କଲେ, ଏମିତି ସବୁ ବିଭିନ୍ନ ପ୍ରକାର ସବୁ ଉପହାର ସବୁ ପ୍ରଦାନ କଲା ପରେ ଭଗବାନ କହିଲେ ମୁଁ ବର୍ତ୍ତମାନ ଯିବି ବଳିଙ୍କ ପାଖକୁ ଯିବି। ବଳି ନର୍ମଦା ନଦୀ ତଟରେ ଯଜ୍ଞ କରୁଥିଲେ, କାରଣ ଯଦିଓ ବଳି ମହାରାଜ ସ୍ୱର୍ଗକୁ ଆକ୍ରମଣ ସ୍ୱର୍ଗକୁ ଅତ୍ୟାଗ କରିଛନ୍ତି, କିନ୍ତୁ ସେ ସ୍ୱର୍ଗକୁ ଠିକ୍ ଭାବରେ ଶାସନ କରୁଥିଲେ, ସୁଶାସନ କରୁଥିଲେ। କିନ୍ତୁ ଜଣେ ଇନ୍ଦ୍ରପଦ ପ୍ରାପ୍ତ ହୋଇପାରିବନି ଯଦି ସେ 100ଟି ଯଜ୍ଞ ପୂର୍ଣ୍ଣ କରିନାହାନ୍ତି। ତେଣୁ ସେ 100ଟି ଯଜ୍ଞ ପୂର୍ଣ୍ଣ କରିବା ପାଇଁ ସେ ନର୍ମଦା ନଦୀ କୂଳରେ ଯଜ୍ଞ କରୁଥିଲେ। ତେଣୁ ଭଗବାନ ସେ ସମୟରେ ଯାଇ ସେଠି ପହଞ୍ଚିଛନ୍ତି। ପହଞ୍ଚିଲା ପରେ ଭଗବାନଙ୍କୁ ସେ ଜାଣିନାହାନ୍ତି ଭଗବାନ ବୋଲି, ବହୁତ ସୁନ୍ଦର ବ୍ରାହ୍ମଣ ରୂପରେ ରହିଛନ୍ତି, ବହୁତ ତେଜିଆନ କରୁଛନ୍ତି, ଏବଂ ତାଙ୍କ ତେଜରେ ଏଇ ଯେଉଁ ଭୃଗୁବଂଶୀମାନଙ୍କର ଯେଉଁ ଋଷିମାନଙ୍କର ବ୍ରାହ୍ମଣମାନଙ୍କର ଯେଉଁ ତେଜ ଥିଲା ସେ ତେଜ ଫିକା ପଡ଼ିଯାଇଛି। ଯେମିତି ଦିନବେଳା ସୂର୍ଯ୍ୟଙ୍କର ତେଜରେ ଚନ୍ଦ୍ର ତାରାମାନେ ସବୁ ଥିଲେ ମଧ୍ୟ ଦେଖାଯାଆନ୍ତି, ସେଭଳି ଭାବରେ ଭଗବାନଙ୍କ ତେଜରେ ମୁନି ଋଷି ବା ସେ ଶୁକ୍ରାଚାର୍ଯ୍ୟଙ୍କର ଭୃଗୁବଂଶୀ ବ୍ରାହ୍ମଣଙ୍କ ତେଜ ନିଷ୍ପନ୍ନ ହୋଇଯାଇଛି। ଏବଂ ସେହି ସମୟରେ ବଳି ମହାରାଜ ତାଙ୍କୁ ପଚାରୁଛନ୍ତି ତୁମେ କ'ଣ ଚାହୁଁଛ, ବ୍ରାହ୍ମଣ ରୂପରେ ଆସିଛନ୍ତି ବ୍ରହ୍ମଚାରୀ ବ୍ରାହ୍ମଣ ଜଣେ କ'ଣ ଦାନ ଦେଉଛନ୍ତି କି କ'ଣ ପାଇଁ ସେ ଆସିଛନ୍ତି ସେଥିପାଇଁ ପଚାରିଲେ। ସେ କହିଲେ ମୋର ମୁଁ ତୁମର ବହୁତ କୀର୍ତ୍ତି ଶୁଣିଛି, ତୁମର ପିତା ବିରୋଚନ ଯିଏକି ଦେବତାମାନଙ୍କ ପାଇଁ ନିଜର ଜୀବନ ଉତ୍ସର୍ଗ କରିଥିଲେ, ତୁମର ପିତାଙ୍କ ପିତା ପ୍ରହ୍ଲାଦ ମହାରାଜ ଯିଏକି ଜଣେ ବହୁତ ବଡ଼ ଭଗବାନଙ୍କ ଭକ୍ତ ଥିଲେ, ଏବଂ ତୁମ ପିତାଙ୍କର ପିତାଙ୍କର ପିତା ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ଥିଲେ ଯେ ବିଷ୍ଣୁ ମଧ୍ୟ ଭୟ କରି ଲୁଚି ଯାଇଥିଲେ, ଏତେ ଶକ୍ତିଶାଳୀ ଥିଲେ ବିଷ୍ଣୁ ମଧ୍ୟ ଭୟ କଲେ ତାଙ୍କ ସହ ଯୁଦ୍ଧ କରିବା। ତେଣୁ ତୁମେ ସେଇ ବଂଶରେ ଜାତ ହେଇଛ, ତେଣୁ ତୁମେ ବହୁତ ତୁମର କୀର୍ତ୍ତି ରହିଛି, ଆଉ ମୁଁ ତୁମ ପାଖକୁ କିଛି ଆସିଛି ଯାଚନା କରିବା ପାଇଁ, ଭିକ୍ଷା କରିବା ପାଇଁ। ମୋର ତିନି ପାଦ ଭୂମି, ଏଇ ଯେଉଁ ଛୋଟ ଛୋଟ ପାଦ ଧରିକି ଆସିଥିଲେ ଏଡ଼ିଗିଡ଼ି ପାଦ, ଏଇ ପାଦରେ ତିନି ପାଦ ଭୂମି ମୁଁ ନେବି। ତେଣୁ ବଳି ମହାରାଜ ଶୁଣିଲେ କଥା ତାଙ୍କୁ ଭାରି ହସ ଲାଗିଲା, କହିଲେ ତୁମେ ବହୁତ ସୁନ୍ଦର ଭାବରେ କଥା କହୁଛ, ବହୁତ ଜ୍ଞାନ ସୁଲଭ କଥା କହୁଛ, ସବୁ ବହୁତ ଜ୍ଞାନୀ ଭଳି କଥା କହୁଛ, କିନ୍ତୁ ତଥାପି ତୁମର ବାଳକ ସହ ଯାଇନି। ମୋ ଭଳି ତ୍ରିଲୋକର ରାଜା ମୋଠୁ ମାଗୁଛ ଯେତେବେଳେ ଦାନ ନେଉଛ, ତିନି ପାଦ ଭୂମି ନେଇ କ'ଣ କରିବ, ଗୋଟେ ସ୍ୱର୍ଗକୁ ମୁଁ ତୁମକୁ ଦେଇଦେବି ଚାହିଁବ, ଯଦି ନହେଲେ ଗୋଟେ ରାଜ୍ୟ ଦେଇଦେବି, ନହେଲେ କନ୍ୟା ଦେଇଦେବି, ଗାଈ ଦେବି, ସୁନା ଦେବି, ଯାହା ତୁମେ ଦେଇ ନେବ। ତେଣୁ ତୁମେ କ'ଣ ଦରକାର, ମୋଠୁ ମାଗି ସାରିଲା ପରେ ଆଉ କାହାକୁ ମାଗିବା ଦରକାର ନାହିଁ, ଆଉ କାହାକୁ ମାଗିଲେ ମୋର ନିନ୍ଦା ହେଇଯିବ, ସେଇଟା ଅପମାନ ହେବ। ଏବେ ତ କହିଲେ ଭଗବାନ ପୁଣି ତାଙ୍କୁ ବୁଝାଇଲେ, କହିଲେ ଯେଉଁ ଜଣେ ଲୋଭୀ ବ୍ୟକ୍ତିକୁ ସମଗ୍ର ତ୍ରିଲୋକ ଦେଲେ ମଧ୍ୟ ସେ ସନ୍ତୁଷ୍ଟ ହେବନି, ଆଉ ଯେଉଁମାନେ ବ୍ରାହ୍ମଣ ସେମାନେ ଯେତିକି ଆବଶ୍ୟକ ସେତିକିରେ ସନ୍ତୁଷ୍ଟ ରହିବା କଥା, ତିନି ପାଦ ଭୂମିରେ ମୋର ଆବଶ୍ୟକତା ପୂରଣ ହେବ। କହିଲେ ଯେତେବେଳେ ତେଣୁ ବଳି ମହାରାଜ କହିଲେ ଠିକ୍ ଅଛି ତୁମେ ପ୍ରଦାନ କରିବା। ଏବଂ ସେହି ସମୟରେ ଶୁକ୍ରାଚାର୍ଯ୍ୟ ଆସି ପହଞ୍ଚିଲେ, କହିଲେ ତୁମେ ଜାଣିନ ଯେଉଁ ଅଛନ୍ତି ଇଏ ହେଉଛନ୍ତି ସ୍ୱୟଂ ଭଗବାନ ବିଷ୍ଣୁ, ଏବେ ଏବେ ଅଦିତି ଏବଂ କଶ୍ୟପଙ୍କର ପୁତ୍ର ହିସାବରେ ଜନ୍ମଗ୍ରହଣ କରିକି ଆସିଛନ୍ତି, ତୁମଠୁ ସବୁ ରାଜ୍ୟ ନେଇଯିବେ, ତ୍ରିଲୋକକୁ ନେଇକି ତୁମଠୁ ପୁଣି ଇନ୍ଦ୍ରଙ୍କୁ ପ୍ରଦାନ କରିବେ, ତୁମର ଶତ୍ରୁଙ୍କୁ ଇନ୍ଦ୍ରଙ୍କୁ ପ୍ରଦାନ କରିବେ, ପୁରନ୍ଦରଙ୍କୁ ପ୍ରଦାନ କରିବେ, ତେଣୁ ତାଙ୍କୁ ଦେବା ଉଚିତ ନୁହଁ। ବରି ମହାରାଜ କହିଲେ ମୁଁ ତ ସତ୍ୟ କରିଦେଇଛି, କ'ଣ କରିବ ନା, ସତ୍ୟ କଲେ ବି କିଛି ଚିନ୍ତା ନାହିଁ, ଏଇ ବିଭିନ୍ନ ଜାଗାରେ ସବୁ ମିଥ୍ୟା କହିହେବ, କେଉଁ ଜାଗାରେ ମିଥ୍ୟା କହିହେବ ନା, ସ୍ତ୍ରୀ ସୁ ନର୍ମ ବିବାହ ହେଇଛ ବୃତ୍ତିଅର୍ଥେ ପ୍ରାଣ ସଙ୍କଟେ गो ब्राह्मणार्थे हिंसायां ना अनुरूतं स जुगुप्सितं। स्त्रीलोक को मैंने स्त्री को नर्म स्त्री को उपहास बह पाह वृत्ति अर्थे जरा कि मानने निजर जीव जीविका जीविका निर्वाहपी प्राण संकट उपस्थित हो गो ब्राह्मण हितार्थे जो जे हिंसा करसंती रक्षा करापाई से न अनुतं से जुगुप्सित से अनुत मिथ्याटा निंदन नुह जुगुप्सित नुह तुम तुम बर्तमान मना करदे तुम तो ओं कहीन ना ओं कहला मान जानव जो तुम सत्य कल तुम ओं आहरी कहीन तेन तुम मना करदे ना सब देव कि दब पांच भाग विभता कर दान को दब पांच भाग पंचदा विभजन वित्तम या मूत्र मोदते धर्माय जशस्य अर्थाय कामाय शोधनाय धर्म पाई पांच भाग दब जश पाई पांच भाग 20% अर्थ निजर आवश्यकता पाई 5% 20% काम जो अन्यान्य विभिन्न प्रकार आवश्यकता सब रही 20% एवं शोधन स्त्री पिला छुआ 20% पांच भाग गिरा दबा कथा तुम सब कहीं एक दे दौ तेणु यह कहार किंतु विलोचन पुत्र बलि से त्याग कर गुरु को सी त्याग कर भगवान भगवान यदि मुझे सत्य कर नदे सी तो जबरदस्ती मोटर नहीं सी तो भगवान सबकि मालिक सी आए कौन गुरु हो मत कौन कह मोर गुरु न कह त्याग कर ना मुझे शपथ कर देवी तेणु गुरु तक से अभिशाप प्रदान कले कह तोर एत ज्ञान हो गला तो मो कथ मानुनु मो अभिशाप दे तू भ्रष्ट श्री जा शुक्राचार्य मना कर कारण कौन जब सब देदेव सी पुणी कौन चलो कमर पुणी आवश्यकता के पूरण हे सब तो इंद्र को देदे भगवान को देदे एमती भाविक मना कर तेणु जो ये त्याग कले अभिशाप देते सांगे सांग भगवान कौन कले ना ये सब मानने प्रतिशोध दे शखर जल दे सब दे तथा सी जल्द मध्य आसिक ये करते गोटे मछी हिसाब से आसिक रही बंद करदे भगवान कौन कले ना गोटे कुशटे पकईदे आखि फुटीगला से कणा ही शुक्राचार्य यहाँ से भागवत वर्णन कराएनि अगर कौन सी पुराण मानक थोड़ापर जो भगवान निजर त्रिविक्रम रूप देखे बामन विश्वरूप देखले गोटे पादर समस्त पाताल सत तल जो रही ग्रहण करदे बाम पाद जो टेकिले समस्त ऊपर जो सत लोक रही अंतरिक्ष इत्यादि सबकि अधिकार करना से पचारे बर्तमान तृतीय पाद कौट रखी सब तो तुम दुई पाद में सब नहीं गली तृतीय पाद कौट रखी तुम बामन देव कर ये प्रश्न उत्तर बलि महाराज निज मस्तक मस्तक पचार त्रिलोक जो रही तीन लोक दुईट पाद में नहींगले आर मस्तक ये गोटे मस्तक कौन गोटे पाद रही कि प्रश्न हे तेना आचार्य मैंने से प्रश्न उत्तर दे जो मैंने धनी जो मैंने व्यक्ति जो मैंने मालिक जिते धन थे मुंड हूँ ताठ अधिक दुई गुण अधिक कारण से मुंडे से ज्ञान अच्छे से सब अधिकार कर सब संपत्ति प्राप्त होती तेणु ये कहले बाली महाराज कबीर पृथ्वी बर्तमान बाली महाराज को सी बांधि देते भगवान इच्छा अनुसार गरुड़देव आसिकी पास बांधि नाग पास बांधि तेणुतापर समस्ते आस प्रार्थना कले भगवान को प्रार्थना कले ब्रह्मा शिव बलि पत्नी विंध्यावली समस्ते प्रहलाद महाराज समस्त प्रार्थना कलापर भगवान तापर कहले प्रकृत ये हूँ मोर बलि हूँ बहुत मोर अत्यंत प्रिय मुझे परीक्षा नाटा करी आते सब विभिन्न प्रकार गुरु अभिशाप दे मुझे विभिन्न प्रकार ଛଳନା କଲି ହେଲେ ମଧ୍ୟ ସେ ତାଙ୍କର ଧର୍ମରୁ ବିଚଳିତ ହେଇନାହିଁ। ତେଣୁ ବଳି ସବୁକିଛି ସମର୍ପଣ କରି ଜଣେ ମହାଜନରେ ପରିଣତ ହେଇଯାଏ। ତେଣୁ ବଳି ମହାରାଜକୁ ଯଦିଓ ବାମନ ଦେବ ତାଙ୍କୁ ସୂତଳ ଲୋକକୁ ପ୍ରଦାନ କଲେ ଏବଂ ସୂତଳ ଲୋକରେ ଭଗବାନ ତାଙ୍କର ଦ୍ୱାରପାଳ ହେଇକି ରହିଛନ୍ତି। କଥା ଅଛି ତ୍ରେତା ଯୁଗରେ ଯେତେବେଳେ ରାବଣ ସୂତଳ ଲୋକକୁ ଆକ୍ରମଣ କରିବାକୁ ଯାଇଥିଲା ସେତେବେଳେ ଭଗବାନ ତାଙ୍କର ଗୋଡ଼ରେ ଗୁଇଠା ଗୋଟେ ମାରିଲେ ଯେ ସେ ଯାଇକି କେତେ ଲକ୍ଷ ଯୋଜନ ଦୂରରେ ପଡ଼ିଲା ରାବଣ। ତେଣୁ ଭଗବାନ ବର୍ତ୍ତମାନ ମଧ୍ୟ ସୂତଳ ଲୋକରେ ଏ ପୃଥିବୀ ତଳେ ରହିଲେ କ'ଣ ଅତଳ ତାପରେ ବିତଳ ତାପରେ ସୂତଳ ସେ ସୂତଳ ଲୋକରେ ବର୍ତ୍ତମାନ କଳି ମହାରାଜ ରହିଛନ୍ତି ପ୍ରହ୍ଲାଦ ମହାରାଜ ରହିଛନ୍ତି ଏବଂ ତାଙ୍କର ଗୁରୁ ଇତ୍ୟାଦି ସବୁ ରହିଛନ୍ତି ଏବଂ ଭଗବାନ ମଧ୍ୟ ସେଇଠି ଦ୍ୱାରପାଳ ରୂପରେ ରହିଛନ୍ତି। ତେଣୁ ଯେତେବେଳେ ହେଲା ତାପରେ ଭଗବାନ ଶୁକ୍ରାଚାର୍ଯ୍ୟଙ୍କୁ କହିଲେ ଯେ ତୁମେ ବର୍ତ୍ତମାନ ଏ ଯେଉଁ ଯଜ୍ଞରେ ବିଘ୍ନ ଆସିଲା ସେ ବିଘ୍ନଟାକୁ ତୁମେ ଦୂର କର, କ'ଣ କରିକି ଯଜ୍ଞଟାକୁ ସମାପନ କର। କିନ୍ତୁ ସେଇ ପ୍ରଶ୍ନର ଉତ୍ତରରେ ସେ ଯେଉଁ କହିଲେ ଭଗବାନ ଏକଥା କହିଲେ ଶୁକ୍ରାଚାର୍ଯ୍ୟ ବର୍ତ୍ତମାନ ତାଙ୍କୁ ଭଗବାନ ଏକଥା କହୁଛନ୍ତି ଯେ ମନ୍ତ୍ର ତତ୍ରତଶ୍ଚିଦ୍ରଂ ଦେଶ କାଳାହ ବସ୍ତୁତଃ ସର୍ବଂ କରୋତି ନିଶ୍ଚିଦ୍ରଂ ମନୁସଂକୀର୍ତ୍ତନଂ ତଃ। ମନ୍ତ୍ରରେ ଯେଉଁ ମନ୍ତ୍ର ଉଚ୍ଚାରଣ କରାଯାଉଛି ତା ଦେହରେ ମଧ୍ୟ କିଛି ତ୍ରୁଟି ରହୁଛି। ଯେମିତି ଇନ୍ଦ୍ର ଯେତେବେଳେ ବିଶ୍ୱରୂପଙ୍କୁ ବଦ୍ଧ କଲେ ବିଶ୍ୱରୂପଙ୍କ ପିତା ତ୍ୱଷ୍ଟା ଇନ୍ଦ୍ରବଦ୍ଧ ଯଜ୍ଞ ଆରମ୍ଭ କରିଥିଲେ ଇନ୍ଦ୍ର ଶତ୍ରୁ ବିବର୍ଦ୍ଧସ୍ୱ କିନ୍ତୁ ସେ ମନ୍ତ୍ର ଉଚ୍ଚାରଣରେ ଭୁଲ ହୋଇଥିବା ହେତୁ ଯିଏ ବୃତ୍ରାସୁର ବାହାରିଲେ ସେ ଇନ୍ଦ୍ରଙ୍କୁ ହତ୍ୟା କରିପାରନ୍ତି ଇନ୍ଦ୍ର ତାଙ୍କୁ ହତ୍ୟା କଲେ। ତେଣୁ ଏମିତି ତନ୍ତ୍ରରେ ମଧ୍ୟ କିଛି ତ୍ରୁଟି ରହିଛି ଦେଶ ବିଭିନ୍ନ ସ୍ଥାନ ଏବେ ତୁମେ ପୂଜା କରୁଛ ଏଠି ଏମିତି ଶୁଭ ଠିକ୍ ଭାବରେ ପୂଜା କରିପାରୁନ ସବୁ ପ୍ରକାର ଅସୁବିଧା ରହିଛି ଦେଶ କାଳ ବସ୍ତୁରେ ମଧ୍ୟ ବିଭିନ୍ନ ପ୍ରକାର ଅସୁବିଧା ରହିଛି ଠିକ୍ ଭାବରେ ବସ୍ତୁ ମିଳୁନି କିନ୍ତୁ ସର୍ବଂ କରୋତି ନିଶ୍ଚିନ୍ତ ଯେତେ ଯାହା ହେଲେ ମଧ୍ୟ ସବୁ କିଛିକୁ ତ୍ରୁଟି ଶୂନ୍ୟ କରିବ କି କ'ଣ ଅନୁସଂକୀର୍ତ୍ତନ ତବ ଆପଣଙ୍କର ସଂକୀର୍ତ୍ତନ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ତେଣୁ ଏ ପ୍ରଶ୍ନ ଏଇ ଯେଉଁ ଏଇଟା ହେଉଛି 23-16 ଏଥିରେ ପ୍ରଭୁପାଦ ମହାରାଜ କହୁଛନ୍ତି ଏ ଶ୍ରୀଲ ଜୀବ ଗୋସ୍ୱାମୀ ହାଜ୍ ରେକମେଣ୍ଡେଡ୍ ଦାଟ୍ ଅଲ୍ ଦୋ ୱାନ୍ ଶୁଡ୍ ଟେକ୍ କେୟାର୍ ଟୁ ଫଲୋ ଅଲ୍ ଦି ପ୍ରିନ୍ସିପଲ୍ସ ଇନ୍ ଏଭ୍ରି କାଇଣ୍ଡ ଅଫ୍ ସ୍ପିରିଚୁଆଲ୍ ଆକ୍ଟିଭିଟି ଏସ୍ପେସିଆଲି ଇନ୍ ୱର୍ସିପ୍ ଅଫ୍ ଦ ଡିଟି ଦେର୍ ଇଜ୍ ଷ୍ଟିଲ୍ ଏ ଚାନ୍ସ ଅଫ୍ ଡିସ୍କ୍ରିପେନ୍ସିସ୍। ଜୀବ ଗୋସ୍ୱାମୀ କହୁଛନ୍ତି ଯେ ଯଦିଓ ଜଣେ ସବୁ ପ୍ରକାର ନିୟମ ମାନିକି କାମ କରିବା ପାଇଁ ଚେଷ୍ଟା କରିବା କଥା ବିଭିନ୍ନ ପ୍ରକାର ଯେଉଁ ତାଙ୍କର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପୂଜା ପାଠ ଇତ୍ୟାଦିରେ ଏବଂ ବିଶେଷ ଭାବରେ ଠାକୁରଙ୍କର ଅର୍ଚ୍ଚନାରେ ୱର୍ସିପ୍ ଅଫ୍ ଡିଟି କିନ୍ତୁ ତଥାପି ଦେର୍ ଇଜ୍ ଷ୍ଟିଲ୍ ଏ ଚାନ୍ସ ଅଫ୍ ଡିସ୍କ୍ରିପେନ୍ସିସ୍ ତଥାପି ସେଥିରେ କିଛି କିଛି ଭୁଲ ତ୍ରୁଟି ରହିବ ଆଣ୍ଡ ୱାନ୍ ଶୁଡ୍ କମ୍ପେନ୍ସେଟ୍ ଫର୍ ଦିସ୍ ବାଇ ଚାଣ୍ଟିଂ ଦି ହୋଲି ନେମ୍ ଅଫ୍ ଦି ସୁପ୍ରିମ୍ ପର୍ସନାଲିଟି ଗଡ୍। ଏଇ ତ୍ରୁଟିକୁ କେମିତି ସୁଧାର ଯାଇପାରିବ ଭଗବାନଙ୍କର ନାମ କୀର୍ତ୍ତନ ମାଧ୍ୟମରେ। ଇନ୍ ଆୱର୍ କୃଷ୍ଣ କନ୍ସିୟସ୍ନେସ୍ ମୁଭମେଣ୍ଟ ୱିଥ୍ ଦେୟାର୍ ଫର୍ ଗିଭ୍ ସ୍ପେଶାଲ୍ ଷ୍ଟ୍ରେସ୍ ଦି ଚାଣ୍ଟିଂ ଅଫ୍ ଦ ହରିକୃଷ୍ଣ ମନ୍ତ୍ର ଇନ୍ ଅଲ୍ ଆକ୍ଟିଭିଟିଜ୍। ଆମର ଏ କୃଷ୍ଣ ଚେତନାର ଯେଉଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସବୁ ରହିଛି କୃଷ୍ଣ ଚେତନା ଆନ୍ଦୋଳନରେ ଆମେ ଏଇ ଭଗବାନଙ୍କର ନାମ ଉପରେ ବିଶେଷ ଗୁରୁତ୍ୱ ଦେଉଛୁ। ସବୁ କାର୍ଯ୍ୟରେ ଭଗବାନଙ୍କର ନାମ ଉଚ୍ଚାରଣ କରାଯାଉଛି। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାୟ ଗୋପ ଆନନ୍ଦ ଅଗ୍ରଷ୍ଟ ସୁର ସୁର ସମସ୍ତ।